ओम शांति। 25/7/2026 आज साकार महावाक्य बाबा कहिछंती मीठे बच्चे तुमे एठाकू आसीछ निज सहित सारा दुनिया काया कल्पतरु अर्थात सत्प्रधान करिबा पई याद करिले ही काया कल्पतरु हेबो। प्रश्न हेउछि नरकवासी रु स्वर्गवासी हेबार विधि कोण एबे तुम मानंकु जीवदान किपरि मिलुछि। उत्तर हेउछि नरकवासी रु स्वर्गवासी हेबा पई निश्चित मरिबाकु पडिबो। बाबा कहुछंती मु आसीछि तुम समस्तंकु मृत्यु देबा पई तुमर एही देह को समाप्ति कराई बाकी आत्मा मानंकु नेई जीवी एहा ही सच्चा जीवदान अटे। सेतिपई एही महाभारत लड़ाई हेबाकु जाउछि जेउथिरे समस्तंकर विनाश हेबो पुणी आत्मा माने पवित्र होई घर को फेरी जीवे पुणी स्वर्ग रे आसीबे। गीत हेउछि माता ओ माता ओम शांति। मीठा मीठा आत्मिक संतान माने गीत शुणिले जगदम्बांकर महिमा शुणिले। एही भारतरे ही जगदम्बांकर महिमार गायन करा जाई थाए। जगदम्बा अछंती तेबे जगत पिता मध्य निश्चय थिबे। जगदम्बा सरस्वतींकु ही कहुछंती वास्तवरे तांकर नाम गोटिए हेबा दरकार। तुमर मध्य गोटिए नाम रहिछि ना दुई तीनिटी नाम नाही। जगदम्बांकु वास्तवरे साकार रूपरे देखाउछंती से शरीरधारी अटंती जगत पिता मध्य अछंती जहांकु प्रजापिता कहाजाउछि। जेपरी ये सारा जगतर अंबा सेहीपरी से सारा जगतर पिता अटंती। उभय निश्चय एहिठारे ही अछंती उभयंकर नाम मध्य सुनाइछि। उभय हेउछंती प्रजापिता एवं प्रजा माता आ अन्य एक जगत पिता हेले निराकार शिव बाबा जे कि समस्तंकर पिता अटंती। तांकर नाम हेला परम पिता परमात्मा शिव केवल ईश्वर अथवा परमात्मा कहिबार नाही। तांकर नाम रूप मध्य अछि ना तांकु ईश्वर पिता कहा जाउछि। जणे हेले आत्मा मानंकर पिता अन्य जणे हेउछंती साकारी मनुष्य आत्मा मानंकर पिता एवं माता ब्रह्मा बाबा एवं मम्मा। शिव हेउछंती आत्मा मानंकर पिता आत्मा कहुछि से आमर पिता अटंती। पुणी आत्मा को एही साकार शरीर मिलिथिबारु कहुछंती ब्रह्मा बाबा। तेणु दुई जण पिता होइगले जणे शिव बाबा अन्य जणे प्रजापिता ब्रह्मा। शिव बाबांकर संतान हेले ब्रह्मा जणे निराकार पिता अन्य जणे साकारी पिता। निराकार पितांकु पतित पावन कहा जाउछि। ब्रह्मा अथवा सरस्वतींकु पतित पावन कहा जाए नाही। पतित पावन तो जणे अटंती ये तो दुई जण होइगले समस्ते डाकुछंती पतित पावन आस। तेणु दुई जण पिता होइगले। शिव बाबा हेले रचयिता से नुआ दुनिया रचना करुछंती। तेणु प्रथमे ब्रह्मांकु निश्चय रचना करिवे। विष्णु एवं शंकरंकु केबे प्रजापिता कहा जीव नाही ब्रह्मांकु ही प्रजापिता कहा जाए। शिव बाबा प्रजापिता ब्रह्मांक द्वारा आमकु पोष्य संतान करुछंती। कहुछु आमे शिव बाबांकर संतान अटु। शिव बाबा यहांक शरीर रे प्रवेश करी पोष्य करिछंती से ही आत्मा मानंकु पवित्र करुछंती। आत्मा ही पतित होई जाइछि एही कारणरु शरीर मध्य पतित मिलिछि। सुनारे चांदी तंबा लुहार खाद मिसाई थांती तेबे आत्मारे मध्य खाद मिशुछि। असलरे आत्मा पवित्र मुक्तिधामरे रही थाए जेउठारे शिव बाबा मध्य रहुछंती। शिव बाबा एवं प्रजापिता ब्रह्मा जणकु बाबा जणकु दादा कहुछंती। एकथा तुमे जानिछ जे सबु मनुष्य माने शिवंकर संतान अटंती। शिववंशी पुणी ब्रह्मा कुमार कुमारी माने शिव बाबा एवं दादा एकत्र अछंती। शिव बाबा यहांक शरीर रे विराजमान होई आमकु ब्राह्मण कराई राजयोग सिखाउछंती। मनुष्यरु देवता कराइबा पई देवता माने सत्ययुगरे रही थांती। देवता मानंकु पतित पावन ज्ञानर सागर कहा जाए नाही तांकु बाबा मध्य कहा जाई पारिबो नाही। एबे तुमे विष्णुपुरीर मालिक हेउछ। विष्णुंकर दुई रूप लक्ष्मी नारायण अटंती। एक कथा मनुष्य माने जानि नाहंती जेउ माने भक्ति करुछंती तांकर निश्चय दुई जण पिता थांती। सत्ययुगरे जणे पिता हेबे सेठारे एपरी कहिबे नाही जे हे परम पिता परमात्मा दुखहर्ता सुखदाता आस। सेठारे तो देवी देवता मानंकर राज्य थिला सेमाने केबे हे ईश्वर पिता मुक्तिदाता कहिबे नाही। सेठारे केही पतित दुखी हेबे नाही जेउथि पई पतित पावनंकु डाकिबाकु पडिबो। तुमे जानिछ भारतरे आजिठारु 5000 वर्ष पूर्वरु देवी देवता मानंकर राज्य थिला। पछरे पुणी 1250 वर्ष परे राम सीतांकर राज्य हेउछि। बाबा सिद्ध करी बताउछंती सत्ययुग त्रेता युगरे तुमे 21 जन्म नेइछ ब्राह्मण देवता क्षत्रिय समस्ते भारत रे ही हुवंती बाबा आसी पुरुणा दुनिया को नुआ करुछंती रिजुवनेट नवकलेवर कराउछंती कायाकल्प तेरु करुछंती अमर करुछंती तुम मानंकु बाबा आसी अमर लोकर मालिक कराउछंती जेते बेले भारत अमर लोक थिला ସେତେବେଳେ ଦେବତାମାନଙ୍କର ରାଜ୍ୟ ଥିଲା ପୁଣି ସିଢ଼ିରେ ତଳକୁ ତଳକୁ ଖସି ଖସି ଏବେ ମୃତ୍ୟୁ ଲୋକର ମାଲିକ ହେଉଛନ୍ତି କହୁଛନ୍ତି ନା ଆମର ଭାରତ ତେଣୁ ପ୍ରଜା ମଧ୍ୟ ମାଲିକ ହେଲେ ନା ତୁମେ ମଧ୍ୟ କହିବ ଆମର ଭାରତ ଆମେ ଭାରତର ମାଲିକ ଥିଲୁ କିନ୍ତୁ ଏବେ ନର୍କବାସୀ ହୋଇଯାଇଛୁ ଦେବତାମାନେ କହିବେ ଆମେ ସ୍ୱର୍ଗବାସୀ ଅଟୁ ତୁମେ ମଧ୍ୟ ସ୍ୱର୍ଗବାସୀ ଥିଲ ପୁଣି 84 ଜନ୍ମ ଭୋଗ କରି ନର୍କବାସୀ ହୋଇଛ ଏହି ଭାରତରେ ହିଁ ଶିବ ବାବା ଜନ୍ମ ନେଉଛନ୍ତି ଶିବରାତ୍ରି ଏବଂ ଶିବ ଜୟନ୍ତୀର ଗାୟନ କରାଯାଇଥାଏ ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ ପାଳନ କରିଥାନ୍ତି ତାଙ୍କର ତ ଜନ୍ମବେଳା ମଧ୍ୟ ବତାଉଛନ୍ତି ଅମୁକ ସମୟରେ ମାତାଙ୍କ ଗର୍ଭରୁ ଜନ୍ମ ହେଲେ ସତ୍ୟଯୁଗରେ ତ ଜନ୍ମ ନିଶ୍ଚୟ ମାତାଙ୍କ ଗର୍ଭରୁ ନେଇଥିବେ ଶ୍ରୀକୃଷ୍ଣ ଜୟନ୍ତୀ ହୋଇଥାଏ ସତ୍ୟଯୁଗ ନୂଆ ଦୁନିଆରେ ପୁଣି ପୁନର୍ଜନ୍ମରେ ଆସିଥାନ୍ତି ବାବା କେବଳ ଜଣଙ୍କ କଥା କହୁନାହାନ୍ତି କୃଷ୍ଣପୁରୀ ଅର୍ଥାତ୍ ବିଷ୍ଣୁପୁରୀ ରାଜାମାନେ ଯେତେବେଳେ ତଳକୁ ଖସିଥାନ୍ତି ସାରା ବଂଶାବଳୀ ମଧ୍ୟ ତଳକୁ ଖସିଥାଏ ସେଥିରେ ରାଜାରାଣୀ ପ୍ରଜା ସମସ୍ତେ ଆସିଯାଉଛନ୍ତି ଯେତେବେଳେ ଚନ୍ଦ୍ରବଂଶୀଙ୍କର ରାଜ୍ୟ ହୋଇଥାଏ ସେତେବେଳେ ସୂର୍ଯ୍ୟବଂଶୀ ରାଜ୍ୟ ସମାପ୍ତ ହୋଇ ରାଜତ୍ୱ ଚନ୍ଦ୍ରବଂଶୀଙ୍କୁ ହସ୍ତାନ୍ତର ହୋଇଯାଇଥାଏ ତାଙ୍କ ପରେ ବୈଶ୍ୟବଂଶୀମାନଙ୍କୁ ମିଳିଥାଏ ଏବେ ତୁମେ ଜାଣୁଛ ଆମେ ବ୍ରାହ୍ମଣ କୁଳ ଚୁଟି ଅର୍ଥାତ୍ ଶ୍ରେଷ୍ଠ ଅଟୁ ଚୁଟି ଉପରେ ଅଛନ୍ତି ବାବା ଆମେ ପ୍ରଥମେ ବ୍ରାହ୍ମଣ ଥିଲୁ ପୁଣି ଶୂଦ୍ର ଅଥବା ପାଦ ଅର୍ଥାତ୍ କନିଷ୍ଠ ହେଲୁ ପୁଣି ପାଦରୁ ଏକଦମ ଚୁଟି ହୋଇଯାଉଛୁ ପ୍ରଥମେ ଶିବ ବାବା ପୁଣି ଅଛି ଚୁଟି ବାବା ତୁମକୁ ବ୍ରାହ୍ମଣ କରାଇଛନ୍ତି ଏବେ ତୁମେ ଶିବ ବାବାଙ୍କୁ ବାବା ବାବା କହୁଛ ଏହି ହିସାବରେ ନାତି ନାତୁଣୀ ହୋଇଗଲ ତୁମେ ଜାଣିଛ ଯେ ଆମେ ସମସ୍ତେ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ବ୍ରାହ୍ମଣୀ ଅଟୁ ଜଣେ ପିତାଙ୍କର ଆମେ ସମସ୍ତେ ସନ୍ତାନ ଭାଇ ଭଉଣୀ କେବେ ବିକାରୀ କର୍ମ କରିପାରିବେ ନାହିଁ କେତେ ଢେର ସନ୍ତାନ କହୁଛନ୍ତି ବାବା ତେବେ ସେମାନେ ସବୁ କଣ ମିଛ କହୁଛନ୍ତି ସମସ୍ତଙ୍କର ପିତା ତ ସେହି ନିରାକାର ଶିବ ଏବଂ ସାକାର ପ୍ରଜାପିତା ବ୍ରହ୍ମା ଅଟନ୍ତି ବାସ୍ ତେଣୁ ଜଣେ ପିତାଙ୍କର ସନ୍ତାନ ଭାଇ ଭଉଣୀ ହୋଇଗଲ ତମକୁ ନିଶ୍ଚୟ ପବିତ୍ର ହେବାକୁ ପଡ଼ିବ ସ୍ତ୍ରୀ ପୁରୁଷ କିପରି ପବିତ୍ର ହେବେ ସେଥିପାଇଁ ଯୁକ୍ତି ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି ଏଠାରେ କେବଳ ବ୍ରହ୍ମା କୁମାର କୁମାରୀମାନେ ଅଛନ୍ତି କେହି ଶୂଦ୍ର କୁମାର କୁମାରୀ ନାହାନ୍ତି ସେମାନେ ହେଲେ ପତିତ ଶୂଦ୍ର ତୁଚ୍ଛ ବୁଦ୍ଧି କାହିଁକି ନା ବାବାଙ୍କୁ ଜାଣିନାହାନ୍ତି କହୁଛନ୍ତି ହେ ଈଶ୍ୱର ପିତା ଆଚ୍ଛା ତାଙ୍କର ବୃତ୍ତି ବିଷୟରେ ଜାଣିଛ ତାଙ୍କର ନାମ ରୂପ ଦେଶ କାଳ କୁହ ତାଙ୍କର ଜୀବନ କାହାଣୀ କୁହ ଯଦି ନ ଜାଣିଛ ତେବେ ତୁମେ ନାସ୍ତିକ ହେଲ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିନାହଁ ଏହା ହେଉଛି ପତିତ ଦୁନିଆ ସତ୍ୟଯୁଗକୁ ପବିତ୍ର ଦୁନିଆ କଳିଯୁଗକୁ ପତିତ ଦୁନିଆ କୁହାଯାଉଛି ଏହି ସମୟରେ ଦୁନିଆ ବିଲକୁଲ ତମ ପ୍ରଧାନ ଅଟେ ଏହାକୁ ଘୋର ନର୍କ ବୋଲି କୁହାଯାଉଛି ନର୍କର ମଧ୍ୟ କମ୍ ବେଶୀ ଅବସ୍ଥା ରହିଛି ଦ୍ୱାପରଠାରୁ ଦୁନିଆ ନର୍କ ହେବା ଆରମ୍ଭ ହେଉଛି ପୁଣି ଧୀରେ ଧୀରେ ବୃଦ୍ଧି ପାଉଛି ଭକ୍ତି ମଧ୍ୟ ପ୍ରଥମେ ସତ୍ୱପ୍ରଧାନ ଅବ୍ୟଭିଚାରୀ ଥିଲା ପୁଣି ସତ୍ୱରଜତମ ହେଉଛି ତୁମେ ଦେଖିଥିବ ଯେଉଁଠି ତିନିଟି ରାସ୍ତା ମିଶିଯାଇଥାଏ ତାକୁ ଟିବାଟା ଅର୍ଥାତ୍ ତ୍ରିଛକୀ କହିଥାନ୍ତି ସେଠାରେ ତେଲ ଆଦି ଢାଳି ମୁଣ୍ଡିଆ ମାରିଥାନ୍ତି ତେବେ କେଉଁଠି ଶିବ ବାବାଙ୍କର ପୂଜା ଏବଂ କେଉଁଠି ଟିବାଟେ ଅର୍ଥାତ୍ ତ୍ରିଛକୀର ପୂଜା ଏହାକୁ ତମ ପ୍ରଧାନ ଭକ୍ତି କୁହାଯାଏ ପାଣିକୁ ମଧ୍ୟ ପୂଜା କରୁଛନ୍ତି ସେଥିପାଇଁ ପତିତ ପାବନୀ ଗଙ୍ଗାର ବହୁତ ଗାୟନ କରୁଛନ୍ତି ତେବେ ପତିତ ପାବନ କିଏ ପାଣିର ଗଙ୍ଗା କିପରି ପତିତ ପାବନୀ ହୋଇପାରିବ ତାହା ତ ପାଣି ଅଟେ ନା ପତିତ ପାବନ ତ ବାବା ଅଟନ୍ତି ଶିବ ଜୟନ୍ତୀ ମଧ୍ୟ ଭାରତରେ ପାଳନ କରୁଛନ୍ତି ତେଣୁ ନିଶ୍ଚୟ ଭାରତକୁ ହିଁ ଶିବ ବାବା ଆସୁଛନ୍ତି ପତିତମାନଙ୍କୁ ପବିତ୍ର ଦେବତା କରାଇବା ପାଇଁ ସେ ବ୍ରହ୍ମାଙ୍କ ଶରୀରରେ ଆସି ମନୁଷ୍ୟମାନଙ୍କୁ ଦେବତା କରାଉଛନ୍ତି ଏଠାକୁ ତୁମେ ଆସୁଛ ପତିତରୁ ପବିତ୍ର ହେବା ପାଇଁ ଯେପରି ତୁମର ଦୁଇଟି ହାତ ସେହିପରି ତାଙ୍କର ମଧ୍ୟ ଦୁଇଟି ହାତ ରହିଛି ଚାରି ଆଠ ହାତ ଥିବା କୌଣସି ମନୁଷ୍ୟ ନାହାନ୍ତି ସେମାନଙ୍କୁ ଏହି ଅଳଙ୍କାର ଦିଆଯାଇ ଚତୁର୍ଭୁଜର ଚିତ୍ର ଦେଖାଇଛନ୍ତି ପ୍ରବୃତ୍ତି ମାର୍ଗ ଦେଖାଇବା ପାଇଁ ବିଷ୍ଣୁପୁରୀ ଲକ୍ଷ୍ମୀନାରାୟଣଙ୍କର ପୁରୀକୁ କୁହାଯାଏ ବୈଷ୍ଣବ ଅକ୍ଷର ମଧ୍ୟ ବିଷ୍ଣୁରୁ ବାହାରିଛି ଦେବତାମାନେ ବୈଷ୍ଣବ ଥିଲେ ବଲ୍ଲଭାଚାରୀ ବୈଷ୍ଣବମାନେ ନିରାମିଷାସୀ ହୋଇଥାନ୍ତି ନିର୍ବିକାରୀ ହୋଇନଥାନ୍ତି ତାଙ୍କର ବଡ଼ ବଡ଼ ମହଲ ରହିଥାଏ ବୈଷ୍ଣବର ଅର୍ଥ ହିଁ ବୁଝୁନାହାନ୍ତି ବିଷ୍ଣୁପୁରୀ ରେ ରହିଲା ବାଲାଙ୍କୁ ବୈଷ୍ଣବ କୁହାଯାଇଥାଏ, ବୈଷ୍ଣବ ପବିତ୍ରକୁ କୁହାଯାଏ। ରାଧାକୃଷ୍ଣଙ୍କର ଅଲଗା ମନ୍ଦିର, ଲକ୍ଷ୍ମୀନାରାୟଣଙ୍କର ଅଲଗା ମନ୍ଦିର କରିଦେଇଛନ୍ତି। ଭାରତବାସୀ ଜାଣିନାହାନ୍ତି ଯେ ସେମାନଙ୍କ ମଧ୍ୟରେ କ'ଣ ଫରକ ଅଛି। ରାଧାକୃଷ୍ଣ ହିଁ ଲକ୍ଷ୍ମୀନାରାୟଣ ହେଉଛନ୍ତି, ଏକଥା କେହି ଜାଣିନାହାନ୍ତି। ଏହା ତାଙ୍କର ପିଲାଦିନର ରୂପ, ଲକ୍ଷ୍ମୀନାରାୟଣର ବଡ଼ ହେବା ପରର ରୂପ। ଲକ୍ଷ୍ମୀନାରାୟଣଙ୍କର ଛୋଟବେଳର କୌଣସି ଚିତ୍ର ନାହିଁ। ଲକ୍ଷ୍ମୀନାରାୟଣଙ୍କୁ ସତ୍ୟଯୁଗକୁ, ରାଧାକୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି। ଏବେ ତୁମେ ରଚୟିତା ବାବା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିଗଲଣି। ବାବା ବୃକ୍ଷର ରହସ୍ୟ ମଧ୍ୟ ବତାଉଛନ୍ତି, ଆମର ରହସ୍ୟ ବି ବୁଝାଉଛନ୍ତି। ବୃକ୍ଷର ଚିତ୍ରକୁ ଦେଖିବା ଦ୍ୱାରା ବୁଝିଯିବେ ଯେ ଶଙ୍କରାଚାର୍ଯ୍ୟ ତ କଳିଯୁଗରେ ଆସୁଛନ୍ତି, ସନ୍ୟାସୀମାନଙ୍କର ବଂଶାବଳୀ ସତ୍ୟଯୁଗରେ ତ ହୋଇପାରିବ ନାହିଁ। ସମସ୍ତେ ଭଗବାନଙ୍କର ସନ୍ତାନ ଅଟନ୍ତି, ତେଣୁ ସ୍ୱର୍ଗବାସୀ ହେବା କଥା, କିନ୍ତୁ ସମସ୍ତେ ତ ସ୍ୱର୍ଗବାସୀ ହେଉନାହାନ୍ତି, କେବଳ ଦେବତାମାନେ ହିଁ ହେଉଛନ୍ତି। ଏବେ ତୁମେ ବ୍ରାହ୍ମଣ ବଂଶୀ ହୋଇଛ, ପୁଣି ଦେବତା ହେବ, ସେଥିପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ତୁମେ ଜାଣିଛ ଏଠାରେ ଛୋଟ ବଡ଼ ସମସ୍ତେ ବ୍ରହ୍ମା କୁମାର କୁମାରୀ ଅଟନ୍ତି। ଉଭୟ କହୁଛନ୍ତି, ବାବା ଆମେ ଆପଣଙ୍କର ସନ୍ତାନ ବ୍ରାହ୍ମଣ ଅଟୁ। ଇଏ ହେଲେ ବାପଦାଦା, ଆଦିଦେବ ବ୍ରହ୍ମା ଏବଂ ଶିବ ବାବା। ତୁମେ ଜାଣିଛ ଯେ ଆମେ ବ୍ରହ୍ମା ବାବା ଏବଂ ଶିବ ବାବାଙ୍କ ସମ୍ମୁଖରେ ବସିଛୁ। ବାବା କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମେ ପତିତରୁ ପବିତ୍ର ହୋଇଯିବ। ଆମେ ଶିବ ବାବାଙ୍କ ଠାରୁ ସମ୍ପତ୍ତି ନେଉଛୁ। ଶିବ ବାବା ଆମର ପିତା ଅଟନ୍ତି, ପତିତ ପାବନ ଅଟନ୍ତି, ଗୁରୁ ମଧ୍ୟ ଅଟନ୍ତି। ବର୍ତ୍ତମାନ ହେଲା ସଙ୍ଗମ ଯୁଗ, ପତିତରୁ ପବିତ୍ର ହେବାର ମେଳା। ପତିତ ପାବନଙ୍କ ଦ୍ୱାରା ହିଁ ପବିତ୍ର ହେଉଛନ୍ତି। ସଙ୍ଗମରେ ନଦୀମାନଙ୍କର ଏବଂ ସାଗରର ମେଳା ହୋଇଥାଏ। ନଦୀମାନଙ୍କର ମେଳା ତ ହୋଇନଥାଏ, ଏବେ ଜ୍ଞାନ ସାଗର ଏବଂ ଆତ୍ମାମାନଙ୍କର ପିଲାମାନଙ୍କର ମେଳା ଲାଗୁଛି। ତୁମେ ଜ୍ଞାନ ସାଗରଙ୍କ ପାଖକୁ ଆସିଛ, ତୁମେ ଜ୍ଞାନ ଗଙ୍ଗାମାନେ ଜ୍ଞାନ ସାଗରଙ୍କ ଠାରୁ ବାହାରିଛ। ତୁମେ ସମସ୍ତଙ୍କୁ ଜ୍ଞାନ ସ୍ନାନ କରାଇ ପବିତ୍ର କରୁଛ, ଯୋଗ ମଧ୍ୟ ଶିଖାଉଛ। ସାଗରର ପରିଚୟ ଦେଇ ତୁମେ ସମସ୍ତଙ୍କୁ ଏହି ମେଳାକୁ ନେଇ ଆସିଛ। ଏହି ସମୟରେ ତୁମେ ଯେବେ କି ବ୍ରାହ୍ମଣ ହୋଇଛ, ତେବେ ତୁମର ତିନି ଜଣ ପିତା ହୋଇଗଲେ। ଲୌକିକ ପିତା ମଧ୍ୟ ଅଛନ୍ତି, ପ୍ରଜାପିତା ମଧ୍ୟ ଅଛନ୍ତି, ପୁଣି ଶିବ ବାବା ମଧ୍ୟ ଅଛନ୍ତି। ଭକ୍ତି ମାର୍ଗରେ ଦୁଇ ଜଣ ପିତା ରହିଥାନ୍ତି, ସତ୍ୟଯୁଗରେ ଜଣେ ପିତା ରହିବେ, ଏହା ବୁଝିବାର କଥା। ଏବେ ତୁମର ଆତ୍ମା କହୁଛି ଯେ ମୋର ତ ଏକମାତ୍ର ଶିବ ବାବା, ଦ୍ୱିତୀୟ କେହି ନୁହେଁ। ମିତ୍ର ସମ୍ବନ୍ଧୀ ଆଦି ଥାଇ ମଧ୍ୟ କହୁଛନ୍ତି, ମୋର ତ ଏକମାତ୍ର ଶିବ ବାବା ଅଛନ୍ତି। ତାଙ୍କ ସ୍ମୃତି ଦ୍ୱାରା ହିଁ ପତିତରୁ ପାବନ ହେବାକୁ ପଡ଼ିବ। ଆତ୍ମା ଜାଣିଛି ଯେ ସେ ଆମର ପିତା ଅଟନ୍ତି, ଶିକ୍ଷକ ସଦ୍ଗୁରୁ ମଧ୍ୟ ଅଟନ୍ତି। ଆମେ ଆତ୍ମାକୁ ବାବା ନେବାକୁ ଆସିଛନ୍ତି, ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ପବିତ୍ର କରାଉଛନ୍ତି। ତୁମକୁ ନେଇଯିବା ପାଇଁ ବାବା ଆସିଛନ୍ତି, ତୁମ ସମସ୍ତଙ୍କୁ ମୃତ୍ୟୁ ଦେବାକୁ ବାବା ଆସିଛନ୍ତି। ନର୍କବାସୀରୁ ସ୍ୱର୍ଗବାସୀ ହେବା ପାଇଁ ନିଶ୍ଚୟ ମରିବାକୁ ପଡ଼ିବ ନା। ତୁମର ଏହି ଦେହକୁ ବିନାଶ କରାଇ ବାକି ଆତ୍ମାମାନଙ୍କୁ ନେଇଯିବି। ବାବା କହୁଛନ୍ତି, ମୁଁ ତୁମକୁ ଜୀବଦାନ ଦେଉଛି, ଏହା ମହାଭାରତ ଲଢ଼ାଇ ଅଟେ ନା, ତେଣୁ ସମସ୍ତଙ୍କର ବିନାଶ ହେବ, କିପରି ନେବି। ମୁଁ ଆତ୍ମାମାନଙ୍କୁ ପବିତ୍ର କରାଇ ଘରକୁ ନେଇଯାଉଛି, ତାହା ତ ଶାନ୍ତିଧାମ ଅଟେ। ସତ୍ୟଯୁଗ ଆସିବା ପୂର୍ବରୁ କଳିଯୁଗର ନିଶ୍ଚିତ ବିନାଶ ହେବ, ସେଥିପାଇଁ ଏହି ମହାଭାରତ ଲଢ଼ାଇର ଗାୟନ ରହିଛି। ଏହି ସଙ୍ଗମ ଯୁଗରେ ହିଁ ଲଢ଼ାଇ ଲାଗୁଛି, ଯେବେ କି ତୁମେ ମନୁଷ୍ୟରୁ ଦେବତା ହେଉଛ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ, ଆମାତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରଥମ ନମ୍ବର, ଜ୍ଞାନ ସାଗରରେ ଜ୍ଞାନ ସ୍ନାନ କରି ନିଜକୁ ପବିତ୍ର କରିବାକୁ ହେବ। ମିତ୍ର ସମ୍ବନ୍ଧୀମାନଙ୍କ ସାଥିରେ ରହି ମଧ୍ୟ ବୁଦ୍ଧିରେ ରହୁ ଯେ ମୋର ତ ଏକମାତ୍ର ଶିବ ବାବା, ଦ୍ୱିତୀୟ କେହି ନୁହେଁ। ଦ୍ୱିତୀୟ ନମ୍ବର ହେଲା, ବିଷ୍ଣୁପୁରୀକୁ ଯିବା ପାଇଁ ପକ୍କା ବୈଷ୍ଣବ ଅର୍ଥାତ୍ ପବିତ୍ର ହେବାକୁ ପଡ଼ିବ। ବଞ୍ଚି ଥାଉ ଥାଉ ନରକରୁ ମରିଯାଇ ବୁଦ୍ଧି ଯୋଗ ସ୍ୱର୍ଗ ସହିତ ଲଗାଇବାକୁ ହେବ। ବରଦାନ ହେଉଛି ଏକ ଲଗନ, ଏକ ଭରସା ଏବଂ ଏକରସ ଅବସ୍ଥା ଦ୍ୱାରା ସର୍ବଦା ନିର୍ବିଘ୍ନ ରହୁଥିବା ନିବାରଣ ସ୍ୱରୂପ ଭବ। ସର୍ବଦା ଏକମାତ୍ର ବାବାଙ୍କର ଲଗନରେ ଏବଂ ବାବାଙ୍କର କର୍ତ୍ତବ୍ୟର ଲଗନରେ ଏଭଳି ମଗ୍ନ ହୋଇ ରୁହ ଅର୍ଥାତ୍ ବୁଡ଼ି ରୁହ ଯାହାକି ସଂସାରରେ ଅନ୍ୟ କୌଣସି ବସ୍ତୁ ବା ବ୍ୟକ୍ତି ଅଛନ୍ତି ବୋଲି ଅନୁଭବ ନ ହେଉ। ଏଭଳି ଏକ ଲଗନରେ, ଏକ ଭରସାରେ ଏବଂ ଏକରସ ଅବସ୍ଥାରେ ରହୁଥିବା ପିଲାମାନେ ସର୍ବଦା ନିର୍ବିଘ୍ନ ସ୍ଥିତିରେ ରହି ଚଢ଼ିବାର କଳାର ଅନୁଭବ କରିଥାନ୍ତି। ସେମାନେ କାରଣକୁ ପରିବର୍ତ୍ତନ କରି ନିବାରଣ ସ୍ୱରୂପ କରିଦିଅନ୍ତି। କାରଣକୁ ଦେଖି ଦୁର୍ବଳ ହୁଅନ୍ତି ନାହିଁ, ନିବାରଣ ସ୍ୱରୂପ ହୋଇଯାଆନ୍ତି। ଆଜିର ସ୍ଲୋଗାନ ହେଲା, ପ୍ରଶଂସାର ଆଧାରରେ ପ୍ରସନ୍ନତା ଅଳ୍ପକାଳ ପର୍ଯ୍ୟନ୍ତ ରହିଥାଏ। ପ୍ରଶଂସାର ଆଧାରରେ ପ୍ରସନ୍ନତା ଅଳ୍ପକାଳ ପର୍ଯ୍ୟନ୍ତ ରହିଥାଏ। ଅବ୍ୟକ୍ତ ଇଶାରା, ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଜ୍ୱାଳା ସ୍ୱରୂପ ସ୍ଥିତିର ଅନୁଭବ କରିବା ପାଇଁ ନିରନ୍ତର ଯୋଗର ଜ୍ୱାଳା ପ୍ରଜ୍ୱଳିତ ରହିବା ଦରକାର। ଏହାର ସହଜ ବିଧି ହେଲା, ସର୍ବଦା ନିଜକୁ ସାରଥୀ ଏବଂ ସାକ୍ଷୀ ମନେ କରି ଚାଲ। ଆତ୍ମା ଏହି ରଥର ସାରଥୀ ଅଟେ। ଏହି ସ୍ମୃତି ସ୍ୱତଃ ହିଁ ଏହି ରଥ ଅର୍ଥାତ୍ ଦେହଠାରୁ ବା ଯେକୌଣସି ପ୍ରକାରର ଦେହଭାନଠାରୁ ଅଲଗା କରିଦେଇଥାଏ। ନିଜକୁ ସାରଥୀ ମନେ କରିବା ଦ୍ୱାରା ସମସ୍ତ କର୍ମେନ୍ଦ୍ରିୟ ଗୁଡ଼ିକ ନିଜର ଆୟତ୍ତରେ ରହିଥାଏ। ମନବୁଦ୍ଧି ସଂସ୍କାର ଭଳି ସୂକ୍ଷ୍ମ ଶକ୍ତିଗୁଡ଼ିକ ମଧ୍ୟ ଶୃଙ୍ଖଳିତ ଭାବରେ ଚାଲିଥାନ୍ତି। ଆଚ୍ଛା, ଓମ୍ ଶାନ୍ତି।